ମୋ ନାଁ ସରିତା ସାହୁ, ମୁଁ 9 ନମ୍ବର ୱାର୍ଡର ସୁସ୍ଥ ସାଥୀ। ଆମର ୱାର୍ଡ ଅଫିସ 9ରେ ଆମର ଗୋଟେ ଚିଫ୍ ଏୟାର ର ମିଟିଂ ହେଇଥିଲା। ସେଠି ଆମର ସବୁ ସାର୍ ମାନେ ମ୍ୟାଡାମ ମାନେ ଆମର କର୍ପୋରେଟର ମ୍ୟାଡାମ ମଧ୍ୟ ଆସିଥିଲେ, ଏସ୍ଆଇ ସାର୍ ଆସିଥିଲେ, ୱାର୍ଡ ଅଫିସର ଆସିଥିଲେ, ସୁପରଭାଇଜର ଆସିଥିଲେ, ଆମର ଗାଁର ସବୁ ମେମ୍ବର ମାନେ ସବୁ ଆସିଥିଲେ। ତାପରେ ଆମର ଏଠି ଆଲୋଚନା ହେଲା କି ଗାଁର ଯେଉଁ ଭିନ୍ନକ୍ଷମ ମାନେ ଅଛନ୍ତି ତାଙ୍କ ପାଇଁ କେମିତି ବ୍ୟବସ୍ଥା କରାଯିବ, ସେମାନେ କେମିତି ସୁବିଧାରେ ସବୁ ଜିନିଷ ପାଇପାରିବେ, ସବୁ କାମ କରିପାରିବେ, ତାଙ୍କ ପାଖକୁ କେମିତି ଗାଡ଼ି ଆସିଲା ଅଳିଆ ଗାଡ଼ି ଅଳିଆ କେମିତି ଦେଇପାରିବେ, ପାଣି ବ୍ୟବସ୍ଥା କେମିତି ହବ, ଏମିତି ଏଇସବୁ କରିବା ପାଇଁ ଆମର ଆଲୋଚନା ହେଲା। ଆଉ ପାଇଖାନା ବ୍ୟବସ୍ଥା କେମିତି କ'ଣ ସବୁ ଟାଙ୍କି ସଫା ହବ ସେଇ ବିଷୟରେ ଆଲୋଚନା ହେଲା। ଜଳ ଯୋଗାଣ ଯେଉଁ ଅଛି ସେଥିପାଇଁ ମଧ୍ୟ ଆଲୋଚନା ହେଲା। ଏମିତି ସବୁ ସୁବିଧାରେ କେମିତି ହେଇପାରିବ ସେଇ ବିଷୟରେ ଆଜି ଲୋକମାନଙ୍କୁ ସବୁ କୁହାଗଲା।